ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର ଜୁହାର। ପହିଲା ମୁଖ୍ୟ ଖବର। ଯାଜପୁର ଓ ବାଲେଶ୍ୱର ଗସ୍ତ ସାରିକରି ପୁରୀ ନ ପହଞ୍ଚିଲେ ରାଷ୍ଟ୍ରପତି। ଆଇବାକାଲ ଶ୍ୱେତଗଙ୍ଗାନ ପିଣ୍ଡଦାନ କରିବାର ସହିତ ଶ୍ରୀମନ୍ଦିର ମହାପ୍ରଭୁଙ୍କ କରବେ ଦର୍ଶନ। ଆଇବା 6 ତାରିଖ ଦିନ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଥି ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। 201 ଝିଅଙ୍କର କଲେ କନ୍ୟାଦାନ। ଆଉ ଜାତୀୟ ପାରା ତୀରନ୍ଦାଜି ଚାମ୍ପିୟନସିପ୍ ଥି ଓଡ଼ିଶାକେ ମିଳିଲା 2 ପଦକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯାଜପୁର ଆଉ ବାଲେଶ୍ୱର ଜିଲ୍ଲାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଥି ଯୋଗ ଦେବାର ଉତ୍ରୁ ଆଜି ସଞ୍ଜବେଲା ପୁରୀକେ ପହଞ୍ଚିଛନ୍। ପୁରୀ ତାଲବଣିଆ ପଡ଼ିଆନ ରାଷ୍ଟ୍ରପତିଙ୍କର ବିମାନ ପହଞ୍ଚିବାର ଉତ୍ରୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଆଜି ସକାଳବେଳା ଯାଜପୁର ମା' ବିରଜା କ୍ଷେତ୍ରକେ ଯାଇକରି ନାଭିଗୟା କୁଣ୍ଡନ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ। ତାର ଉତ୍ରୁ ରାଷ୍ଟ୍ରପତି ମା' ବିରଜାଙ୍କର ଦର୍ଶନ କରିବା ସହିତ ମନ୍ଦିର ପରିସରରେ ଥିବା ଈଶାନେଶ୍ୱର 108 ଶିବଲିଙ୍ଗ ଦର୍ଶନ କରିଥିଲେ। ଏ ଅବସରରେ ଜିଲ୍ଲା ଆଉ ମନ୍ଦିର ପ୍ରଶାସନ ତରଫରୁ ବିରଜା ମନ୍ଦିର ସମ୍ପ୍ରସାରଣ ଆଉ ସୌନ୍ଦର୍ଯ୍ୟକରଣ ବାବଦେ ରାଷ୍ଟ୍ରପତିଙ୍କୁ ସୂଚନା ଦିଆଯାଇଥିଲା। ତାର ଉତ୍ତର ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାଲେଶ୍ୱର ଜିଲ୍ଲା ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଥି ଯୋଗ ଦେଇଥିଲେ। ତାର ସହିତ ବିଶ୍ୱବିଦ୍ୟାଳୟ ପରିସରର ନୂଆକରି ତିଆରି ହୋଇଥିବା ପ୍ରେକ୍ଷାଳୟର ବିଲ୍ ଉଦ୍ଘାଟନ କରିଥିଲେ। ଏ ଅବସରରେ ଉଦ୍ବୋଧନ ଦେଇକରି ରାଷ୍ଟ୍ରପତି କହିଛନ୍ତି,
ଆମ ଝିଅ ଓ ଭଉଣୀମାନେ ଅସମ୍ଭବକୁ ସମ୍ଭବ କରି ପୃଥିବୀକୁ ଚକିତ କଲେଣି। ମୁଁ ଜାଣିବାକୁ ପାଇଲି ଯେ ଏହି ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନଙ୍କ ସଂଖ୍ୟା ଅଧିକ। ସ୍ୱର୍ଣ୍ଣ ପଦକ ଲାଭ କରିବା କ୍ଷେତ୍ରରେ ମଧ୍ୟ ଝିଅମାନଙ୍କ ସଫଳତା ଖୁବ୍ ଭଲ ରହିଛି। ଏହି ଚିତ୍ର ମୁଁ ପ୍ରାୟ ସବୁ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ପାଉଛି। କେବଳ ଶିକ୍ଷାରେ ନୁହେଁ, ନୃତ୍ୟ, ସଙ୍ଗୀତ, ଅଭିନୟ, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଆମ ଝିଅମାନେ ତ ଖୁବ୍ ଭଲ କରୁଛନ୍ତି। ଏବେ ଅପାରମ୍ପରିକ କ୍ଷେତ୍ର ଯଥା ସେନା ଓ ପୋଲିସ ବାହିନୀ, ବିମାନ ସେବା ଓ ଖେଳକୁଦରେ ସେମାନେ ଅଭୂତପୂର୍ବ ସଫଳତା ଲାଭ କରିଛନ୍ତି।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ପୁରୀନ ରାତ୍ରିଯାପନ କରିବେ। ଆଇବାକାଲ ଶ୍ୱେତଗଙ୍ଗାନ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ଉତ୍ରୁ ଶ୍ରୀମନ୍ଦିରକେ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ସଂସ୍କରଣ ଥି ଆଇବା 6 ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଭିନ୍ ଭିନ୍ ଇଲାକାର ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଏ ବଛର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଗୋଟିଏ ନୂଆ ରୂପ ଥି ଆସୁଛେ। ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ପ୍ରଧାନମନ୍ତ୍ରୀ ଭିନ୍ ଭିନ୍ ଜାଗା ବୁଲିକରି ମାର୍ଗଦର୍ଶନ କରିବେ। ପ୍ରଧାନମନ୍ତ୍ରୀଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସାରା ଦେଶ ଗୋଟିଏ ଆନ୍ଦୋଳନ ଥି ପରିଣତ ହେବାର ସହିତ ଛାତ୍ରଛାତ୍ରୀମାନଙ୍କ ଲାଗି ଚାପମୁକ୍ତ ପରୀକ୍ଷା ପରିବେଶକେ ତହକଉଛେ। ଏ ବଛର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି ପାଖାପାଖି 7 କୋଟି ପଞ୍ଜୀକରଣ ହୋଇକରି ଗୋଟିଏ ଐତିହାସିକ ମାଇଲ ଖୁଣ୍ଟା ସ୍ଥାପନା ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ ଜିଲ୍ଲା ମା' ତାରାତାରିଣୀ ପୀଠନ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କରିଛନ୍। ସାମୂହିକ ବିବାହ ଥି 201 ଯୋଡ଼ିଙ୍କର ବିହା କରାଯାଇଥିଲା। ଓଡ଼ିଆ ରୀତିନୀତି ଅନୁସାରେ ମୁଖ୍ୟମନ୍ତ୍ରୀ ବିହା ମଣ୍ଡପନ କର୍ତ୍ତା ଭାବେ ବସିକରି ହୋମକୁଣ୍ଡନ ଆହୁତି ଦେଇଥିଲେ। ସାମୂହିକ ବିବାହ ଥି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କନ୍ୟାଦାନ କରିକରି ଝିଅମାନେ ମା' ବାପାଙ୍କର ଲାଗି ବୋଝ ନୁହଁସେ ବୋଲି ସେମାନଙ୍କର ଭଗବାନଙ୍କର ଆଶୀର୍ବାଦ ଆନ୍ ବୋଲି କହିଛନ୍।
ଏହି ଯୋଜନାଟି 2025-26ରୁ 2029-30 ମସିହା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ହେବ। 68 କୋଟିରୁ ଅଧିକ ଟଙ୍କାର ବଜେଟରେ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ କୋଟିଆ କନ୍ୟାଙ୍କୁ ସମୁଦାୟ 60,000 ଟଙ୍କାର ସହାୟତା ପ୍ରଦାନ କରାଯିବ। 45,000 ଟଙ୍କା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଡିବିଟି ମାଧ୍ୟମରେ ସିଧାସଳଖ କନ୍ୟାଙ୍କର ବ୍ୟାଙ୍କ ଖାତାକୁ ଜମା ହୋଇ ଆର୍ଥିକ ସୁରକ୍ଷାକୁ
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାଥି ସାମିଲ ହୋଇଥିବା ଝିଅମାନଙ୍କୁ 60,000 ଟଙ୍କାର ସାହାଯ୍ୟ ଦିଆଯାଇଥିଲା। 45,000 ଟଙ୍କା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକେ ପଠାଯାଇଥିବା ବେଳେ 15,000 ଟଙ୍କା ବିହା କାମଥି ଖର୍ଚ୍ଚ କରାଯାଇଥିଲା। 2025-26 2029-30 ବଛର ତକ ରାଜ୍ୟର ସବୁ ଜିଲ୍ଲାନ ଯୋଜନାକେ କାର୍ଯ୍ୟକାରୀ କରାଯିବା। ଏଥିଲାଗି ରାଜ୍ୟ ସରକାର ବଜେଟ୍ଥି 59 କୋଟିନୁ ଅତକା ଟଙ୍କାର ବ୍ୟବସ୍ଥା କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଜିର ସମାରୋହଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଆଉ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଉ ସାଂସଦମାନେ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଖଣି ବ୍ୟବସାୟୀଙ୍କର ଉପରେ ଅଙ୍କୁଶ ଲଗାବାର ଲାଗି ନୂଆ ଖଣିଜ ନିୟମ ଲାଗୁ କରିଛନ୍। ଇତାର ସହିତ ବଜାରନ ବାୟଲ ଆର୍ ପଥର ଚଢ଼ା ଦର ରୋକବାର ଲାଗି ସରକାର ପହିଲା କରି ସର୍ବାଧିକ ବିକ୍ରୟ ମୂଲ୍ୟ ଏମ୍ଏସ୍ପି ବିଲ୍ ଧାରିଜ କରିଛନ୍। ନୂଆ ନିୟମ ଅନୁସାରେ ଏତକର ନିଲାମ ବଦଲେ ଇ ଲଟ୍ରି ଜରିଏ ଲିଜ୍ଧାରୀମାନଙ୍କୁ ବାୟଲ ଆର୍ ପଥର କ୍ୱାରି ଲିଜ୍ ଦିଆଯିବା। ଲଘୁ ଖଣିଜ ସମ୍ପଦ ଲାଗି ଆଉ ନିଲାମ ନାଇଁ ଡକା ହୁଏ। ସରକାରଙ୍କ ତରଫରୁ ଧାରି ସ୍ଥିର ଅତିରିକ୍ତ ଦର୍ଥି ଇ ଲଟ୍ରି ବ୍ୟବସ୍ଥା ଜରି ଯୋଗ୍ୟ ବ୍ୟକ୍ତିମାନଙ୍କୁ ବଛାଯିବା। ଲିଜ୍ ପାଇବା ଲାଗି ଆବେଦନକାରୀମାନେ ଏନ୍ଏସ୍ଟିସି ପୋର୍ଟାଲ୍ଥି ଫର୍ମ ସି ଜରିଏ ଅନ୍ଲାଇନ୍ ଆବେଦନ କରିପାରିବେ। ଆବେଦନ ସହିତ ପରିବାରର ସବୁ ସଦସ୍ୟଙ୍କ ନାଁ ଥିବା ଗୋଟିଏ ସତ୍ୟପାଠ ବିଲ୍ ଦାଖଲ କରିବେ। ସବୁ ପ୍ରକ୍ରିୟା ଡିଜିଟାଲ୍ ଜରିଏ କରାଯିବାନୁ କେନ୍ସି ହେରଫେର ବିଲ୍ ନାହିଁ ହୋଇପାରେ। ରାଇଜେ ଆଇବା ଗୁରୁବାରନୁ 57ଟା ଉପନିବନ୍ଧକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ବୋଲି ରାଜସ୍ୱ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ନୂଆ କାର୍ଯ୍ୟାଳୟ ମୂଲ ହେବାରୁ ଜମି କିଣାବିକା ଓ ପଞ୍ଜୀକରଣ ଜଲ୍ଦି ଆର୍ ସହଜତି ହୋଇପାରିବା ବୋଲି ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ନୂଆକରି ଗଠିତ ହୋଇଥିବା 7ଟା ମ୍ୟୁନିସିପାଲିଟି ଆଉ 29ଟା ଏନ୍ଏସିଥି ସୀମା ପୁନଃନିର୍ଦ୍ଧାରଣ ଆଉ ଆସନ ସଂରକ୍ଷଣ କାମ ଆଇବା ମାର୍ଚ୍ଚ ମାସ ତକ ଶେଷ କରବାରକେ ନଗର ଉନ୍ନୟନ ବିଭାଗ ତରଫରୁ 18ଟା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଇବା 12 ତାରିଖ ଦିନ ବିଜ୍ଞପ୍ତି ବାହାରବାର ସହିତ ମତାମତ ଆଉ ଆପତ୍ତି ଅଭିଯୋଗ ଦାଖଲ ଲାଗି ଆଇବା 21 ତାରିଖ ତକ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ 18 ରୁ 28 ତାରିଖ ଭିତରେ ଇତାର ଉପରେ ଶୁଣାଣି କରାଯାଇକରି 31 ତାରିଖ ଦିନ ଚୂଡ଼ାନ୍ତ ବିଜ୍ଞପ୍ତି ବାହାରବା ବୋଲି ବିଭାଗ ତରଫରୁ ସୂଚନା ମିଳିଛି। ପ୍ରଦୂଷଣ ପ୍ରମାଣପତ୍ର ନାହିଁ ହେଲେ ଇନ୍ଧନ ନାହିଁ ମିଳେ ଘଟଣାକୁ ନେଇକରି ହୋଇଥିବା ମାମଲାଥି ପରିବହନ କମିଶନର ଆଜ ଉଚ୍ଚ ନ୍ୟାୟାଳୟନ ସତ୍ୟପାଠ ଦାଖଲ କରିଛନ୍। ମାମଲାର ଆଇବା ଶୁଣାଣି ଆଇବା ହପ୍ତା କରବାରକେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର କୃଷ୍ଣସାର ମୃଗଙ୍କର ସଂଖ୍ୟା ଇ ବଛର ବଢ଼ିଛେ ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ବନ୍ୟପ୍ରାଣୀ ପିସିସିଏଫ୍ ଡକ୍ଟର କେ ମୁରୁଗେସନ୍ ସୂଚନା ଦେଇଛନ୍। ଡକ୍ଟର ମୁରୁଗେସନ୍ଙ୍କର ସୂଚନା ଅନୁସାରେ ଗଲା ବଛରଠାରୁ ଇ ବଛର ଗଞ୍ଜାମ ଜିଲ୍ଲାର କୃଷ୍ଣସାର ମୃଗଙ୍କର ସଂଖ୍ୟା 498 ବଢ଼ିଛେ। ଗଲା ବଛର ମୃଗଙ୍କର ସଂଖ୍ୟା 8,799 ଥିବାର ବେଲ୍କେ ଇ ବଛର ଇଟା 9,287 ବଢ଼ିଛେ। ପ୍ରଶିକ୍ଷିତ ଟିମ୍ ଡ୍ରୋନ୍ ଆଉ ଏଆଇ ଜରିଏ ଜିଲ୍ଲାର କୃଷ୍ଣସାର ମୃଗ ଗନ୍ତି କରାଯାଇଥିବାର ବୋଲି ଶ୍ରୀ ମୁରୁଗେସେନ୍ ସାମାଜିକ ଗଣମାଧ୍ୟମଟି ସୂଚନା ଦେଇଛନ୍। ମେରା ଯୁବା ଭାରତ କଳାହାଣ୍ଡି ଶାଖା ଆଉ ଜିଲ୍ଲାର ଥିବା ସିଆର୍ପିଏଫ୍ 64 ବାଟାଲିୟନ୍ ତରଫରୁ ଜନଜାତି ଯୁବ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମ ଜରିଏ ଜିଲ୍ଲାର ଭବାନୀପାଟଣା ବ୍ଲକର ନକ୍ସଲ ପ୍ରଭାବିତ ଇଲାକାର 50 ଜଣ ଯୁଆନ ପିଲା ଟୁକେଲ ଦେଶର ଭିନ୍ ଭିନ୍ ଜାଗାକେ ଯାତ୍ରା କରିଛନ୍। ଜମ୍ମୁ କାଶ୍ମୀର ଆଉ ଦିଲ୍ଲୀ ଆନନ୍ଦଧାମ ଆଶ୍ରମ ହେବାରକେ ଥିବା ଶିବିରଥି ଏମାନେ ଯୋଗଦେବେ। ଯୁଆନ ପିଲା ଟୁକେଲମାନଙ୍କୁ ଯାତ୍ରା କରବାର ଆଗରୁ ସିଆର୍ପିଏଫ୍ ଅଟାଙ୍ଗଗୁଡ଼ା କ୍ୟାମ୍ପ ପରିସରର ସମ୍ବର୍ଦ୍ଧନା ଦିଆଯାଇଥିଲା। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ତରଫରୁ ଅନ୍ତଃ ମହାବିଦ୍ୟାଳୟ ଆଲୋଚନା ଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମଟି ପ୍ରଫେସର ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ବିଷୟ ଭିନ୍ ଭିନ୍ ଦିଗ୍କେ ନେଇକରି ଆଲୋଚନା କରିଥିଲେ। ବୌଦ୍ଧ ରାମେଶ୍ୱର ମନ୍ଦିର ପରିସର ହିନ୍ଦୁ ସମ୍ମିଳନୀ ହୋଇଯାଇଛି। ହିନ୍ଦୁ ସମାଜର ରାମେଶ୍ୱର ବସ୍ତି ସଭାପତି ସୂର୍ଯ୍ୟେନ୍ଦ୍ର ଶତପଥୀଙ୍କର ଅଧ୍ୟକ୍ଷତାଟି ହୋଇଥିବା ସମ୍ମିଳନୀଠି ଅତିଥି ଭାବେ ଶ୍ୟାମସୁନ୍ଦର ମହାପାତ୍ର, ରାଜ୍ୟ ସ୍ୱୟଂସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଇନ୍ଦୁଭୂଷଣ ମହାକୁଳ ପ୍ରମୁଖ ଯୋଗ ଦେଇଥିଲେ। ରାଷ୍ଟ୍ର ସୁରକ୍ଷା ଲାଗି ହିନ୍ଦୁ ସମାଜ ଏକଜୁଟ ହେବାରକେ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ରାଜ୍ୟର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଉ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଭୁବନେଶ୍ୱରରେ ହୋଇଯାଇଛି। କାର୍ଯ୍ୟକ୍ରମଟି 240 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ବ୍ରହ୍ମପୁର ଉଚ୍ଚ ମାଧ୍ୟମିକ ଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସେଠୀ ଯୋଗ ଦେଇକରି ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଛାତ୍ର ଆଉ ଶିକ୍ଷକମାନଙ୍କର ଭିତରେ ରହୁଥିବା ବ୍ୟବଧାନକେ ଠାପ୍ କରିକରି ତାର ସମାଧାନ କରବାର ଉପରେ ଜୋର୍ ଦେବାରକେ ପରାମର୍ଶ ଦେଇଥିଲେ। ପଞ୍ଜାବନ ଚାଲିଥିବା ସପ୍ତମ ଜାତୀୟ ପାରା ତୀରନ୍ଦାଜି ଚାମ୍ପିୟନ୍ସିପ୍ଟି ଓଡ଼ିଶାକେ ବଡ଼ ସଫଳତା ମିଳିଛି। ପ୍ରତିଯୋଗିତାଟି ଓଡ଼ିଶାର ପାରା ତୀରନ୍ଦାଜ ପାୟଲ ନାଗ ଦୁଇଟା ପଦକ ଜିତିଛନ୍। 50 ମିଟର ବ୍ୟକ୍ତିଗତ ଦୂରତା ବର୍ଗଥି ପାୟଲ ରୌପ୍ୟ ପଦକ ଜିତିଥିବାର ବେଲ୍କେ 50 ମିଟର କମ୍ପାଉଣ୍ଡ ଅଲମ୍ପିକ ରାଉଣ୍ଡଥି କାଂସ୍ୟ ପଦକ ଜିତିଛନ୍। ରାଜ୍ୟ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଭୁବନେଶ୍ୱର ଓଡ଼ିଶା ଅର୍ବାନ ଏକାଡେମୀ ପରିସର ଫିକଲ ସ୍ଲଜ୍ ଆଉ ସେପ୍ଟେଜ୍ ପରିଚାଳନା ଏଫ୍ଏସ୍ଏସ୍ଏମ୍ ଉପରେ ଗୋଟିଏ ତାଲିମ କର୍ମଶାଳା ହୋଇଯାଇଛି। ଏହି ଅବସରରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କର ଉପସ୍ଥିତି ରାଜ୍ୟର ସହରାଞ୍ଚଳ ପରିମଳ ବ୍ୟବସ୍ଥାକେ ବରକସ କରିବା ଲାଗି ଗୋଟିଏ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ କମ୍ବାର୍ଥି ଲାଗିଛେ। ଆଇବା 4 ଦିନ ତକ୍ ପାଗ ଏନ୍ତା ରହିବା। ତାର ଉତ୍ତରୁ ରାତିର ତାପମାତ୍ରା 2-3 ଡିଗ୍ରୀ ତକ୍ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ଯାଜପୁର ବାଲେଶ୍ୱର ଗସ୍ତ ସାରିକରି ପୁରୀନ ପହଞ୍ଚିଲେ ରାଷ୍ଟ୍ରପତି। ଆଇବା କାଲି ଶ୍ୱେତଗଙ୍ଗାନ ପିଣ୍ଡଦାନ କରବାର ସହିତ ଶ୍ରୀମନ୍ଦିରନ ମହାପୁରୁମାନଙ୍କର କରବେ ଦର୍ଶନ। ଆଇବା 6 ତାରିଖ ଦିନ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କର ସାଙ୍ଗେ ଭାବ ବିନିମୟ କରବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଆଉ ଜାତୀୟ ପାରା ତୀରନ୍ଦାଜି ଚାମ୍ପିୟନ୍ସିପ୍ଟି ଓଡ଼ିଶାକେ ମିଳିଲା 2ଟା ପଦକ। ଆଜିର ଆଞ୍ଚଳିକ ଖବର ଇନସିସାଲା ଜୁହାର।